ଅନିମା ବେହେରା ରଙ୍ଗମାଟିଆ ବସାଏ
କୁହନ୍ତୁ ଏଇଠି ଯାହା ଆଜି କିଛି ଡିସ୍କସନ ହେଲା
ଆଜି ବି ଡବ୍ଲୁ ଏମ୍ ତରଫରୁ ସେବା ହେଇଥିଲା ଯାହା ତରଫରୁ କ୍ୟାମ୍ପିଂ ହେଲା ତାପରେ ସାଇ ସାଇ ବୁଲି ଆମେ ସବୁ ଇନଫର୍ମେସନ ଦେଇଛୁ ଆମକୁ ଖୁସି ଲାଗିଲା ବହୁତ ସେଥିପାଇଁ ଧନ୍ୟବାଦ।